ନୂଆରର୍ ପାଲା ସକିଯେବାର୍ ବାତ୍ ପରମେଶ୍ୱରଟ ଭେଲେଲା ବଛରେ ବାତ୍ ଅବ୍ରାହମ୍ କବାର୍ ଲୋକଟକ୍ ବିସ୍ଲେ। ଅବ୍ରାହମ୍ର ଏକଟା ନିସନ୍ତାନ ଆର୍ ପରମେଶ୍ୱରେ ନଜରତ ଧର୍ମୀ ଲୋକ ଥିଲେ। ତେନେ ପରମେଶ୍ୱରଟ ଅବ୍ରାହମ୍ର ଏକଟା ସନ୍ତାନ ଦିଲ୍କି ଉର ସନ୍ତାନର ନାମ ଇସାହାକ୍ ରାଖଲେ। ଇସାହାକ୍ଟ ଯବାନ ହଇଯେବାର୍ ବାତ୍ ତେନେ ପରମେଶ୍ୱରଟ ଅବ୍ରାହମ୍ର କଲ୍କି ଅବ୍ରାହମ୍ ତୋର୍ ଏକଟିଆ ବେଟାରକ୍ ମୁଗ୍ ବୋଲି ଦେ। ତେନେ ଅବ୍ରାହମ୍ର ଆପନାର୍ ଛୁଆରକ୍ ଲିଲେ, ଲଖରି ଲିଲେ, ତେରୁଆର୍ ଲିଲେ, ଅଗ୍ନି ଲିଲେ ଆର୍ ପାର୍ ଖାନ୍ତି ଚୁଲିଗିଲେ। ତେନେ ଯବାର୍ ବେଲା ଛୁଆର ବାପଟ ପୁଛାରି କଲ୍କି ବାବୁ ହାମା ତ ପରମେଶ୍ୱରଟକ୍ ବୋଲି ଦିବା ଯାଛି, ତେନେ ହାମାର୍ ସଙ୍ଗେ ବୋଲି ଦିବାର୍ ତାନେ ପାଠା ଖୋଇତେ। ତେନେ ଅବ୍ରାହମ୍ର କଲ୍କି ବେଟା ତୁଇ ଚିନ୍ତା ନା କରିସ୍, ପାଠା ତ ପରମେଶ୍ୱରଟ ଜୁଟାଇ ଦେବେ। ତାର୍ ବାଦ ଅବ୍ରାହମ୍ର ଉହନ୍ ପାରତ୍ ପୁଗ୍ଲେ, ତେନେ ହୁତିନା ଏକଟା ଥାନ୍ ବେନାଲେ, ତାର୍ ବାଦ ହୁତିନା ଲଖରିଲା ଶାଗ୍ ଲଗା ରାଖ୍ଲେ। ଅବ୍ରାହମ୍ର ଇସାକ୍ଟକ୍ ବାନିଏ ଛିନିଏ ଖୁନା ଲଖରିର ଗଦି ହନତ୍ ସୁତାଇ ଦିଲ୍କି। ତେନେ ଅବ୍ରାହମ୍ର ହତିଆର ଖାନ୍ ଉପର ମଖା ଉଠାଲେ, ଏକଟା ସ୍ୱର୍ଗଦୂତ ଆବାଜ ଦିଲ୍କି ଅବ୍ରାହମ୍ ଅବ୍ରାହମ୍ ଥାମ୍, ତୁଇନ୍ ଛୁଆର ନାକ୍ସନ୍ ନା ପୁଗା। ଝାଟି ଖାନତ୍ ଏକଟା ପାଠା ଛିଲେ ଅର କାନି ବଳି ଦେ, ତନେ ଉଁ ଆସୁନା ଆପନା ଛୁଆରକ୍ ନି ହାନ୍ତି କରି ହୁନା ଉର ପାଠା ଆନି ହୁନା ପରମେଶ୍ୱରଟ ବୋଲି ଚରାଲେ। ତାର୍ ବାଦ ଅବ୍ରାହମ୍ର ଛୁଆର କ୍ରିଏ ଖୁନା ଉଁ ପାହାରଖାନ୍ ସେ ହେଟତ୍ ନା ବିସ୍ଲେ। ଅଇ ଖୁନେ ଏକଟା ସ୍ୱର୍ଗଦୂତେର ଆବାଜ ଆସିଲ କି ଅବ୍ରାହମ୍ ତୁଇ ବିଶ୍ୱାସତ୍ ଉତରି ଗିଲୋ, ତୁଇ ମୋର ଆଜ୍ଞାଲ ପାଳନ କଲୁ, ମାନେ ତୋର ସନ୍ତାନଲା ସଂସାରତ୍ ଆଶିଷ ପାପକୁ, ତୋର ସନ୍ତାନଲା ସମୁଦ୍ରରେ ବାଲୁ ଲଲା ହାତି ଆର୍ ଆକାଶେ ତାରୁ ଲଲା ହାତି ଇର ସଂସାର ଖାନ୍ ଫଲତେ ଫୁଲତେ ବିରୁଦ୍ଧି ହତେ ବାର୍ତେ ଢାକତେ ଯାପକୁ, ଆର୍ ତୋର ସନ୍ତାନଲା ସେ ଆର ଜାତିର ଲୋକଲା ଆଶିଷ ପାବେ। ତେନେ ଅବ୍ରାହମ୍ର ଆପନାର ବେଟା ରଖିଲେ ଘର ଚୁଲିଗିଲେ।